ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ପାଇଁ ପ୍ରଯୁକ୍ତି ବିଦ୍ୟା ସଂସ୍କାର ଏବଂ ଅର୍ଥ ଶୀର୍ଷକ ବଜେଟ୍ ପରବର୍ତ୍ତୀ ସମ୍ମିଳନୀକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ସମ୍ବଲପୁରରେ ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟଙ୍କ ବୈଠକ ଅନୁଷ୍ଠିତ, ହୀରାକୁଦରେ କ୍ଷେତ୍ର ପରିଦର୍ଶନ କଲେ 10 ଜଣିଆ ସଦସ୍ୟ। ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶାକୁ କରାଯିବ ମାଓବାଦୀ ମୁକ୍ତ, ପୁଲିସ ମହାନିର୍ଦ୍ଦେଶକଙ୍କ ସୂଚନା। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଲାଗି ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ, ଏବଂ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି 4 ଦିନିଆ ଦକ୍ଷତା ମହାକୁମ୍ଭ। ବିଭିନ୍ନ କ୍ଷେତ୍ରରେ ସରକାର ଗ୍ରହଣ କରିଥିବା ସଂସ୍କାରମୂଳକ ପଦକ୍ଷେପ, ବ୍ୟବସାୟ କରିବାରେ ସହଜତାରେ ଉନ୍ନତି ଆଣିବା ସହ ପ୍ରଯୁକ୍ତିବିଦ୍ୟା ଆଧାରିତ ଶାସନ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବିକଶିତ ଭାରତ ପାଇଁ ପ୍ରଯୁକ୍ତିବିଦ୍ୟା ସଂସ୍କାର ଏବଂ ଅର୍ଥ ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଉତ୍କୃଷ୍ଟତା ଓ ପ୍ରାଥମିକତା ପ୍ରଦାନ କରାଯିବା ଉଚିତ। ଘୋଷିତ ସଂସ୍କାରର ସଠିକ୍ କାର୍ଯ୍ୟାନ୍ୱୟନ ଉପରେ ମଧ୍ୟ ମୂଲ୍ୟାଙ୍କନ କରାଯିବା ନେଇ ସେ ଗୁରୁତ୍ୱାରୋପ କରିଛନ୍ତି। କୃତ୍ରିମ ବୁଦ୍ଧିମତା, ଯୋଗାଣ ଶୃଙ୍ଖଳ ଏବଂ ତଥ୍ୟ ବିଶ୍ଳେଷଣ ଆଧାରରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ରାଷ୍ଟ୍ରୀୟ ବଜେଟ୍ ପଲିସି ରୋଡ୍ମ୍ୟାପ୍ ହୋତା ହେ ଇସଲିଏ ବଜେଟ୍ କି ପ୍ରଭାବଶୀଳତା କା ଆକଲନ ବି ଠୋସ୍ ପାରାମିଟର୍ସ ପର କିଆ ଜାନା ଚାହିଏ। ଏସି ନୀତିଆଁ ଜୋ ଇନଫ୍ରାଷ୍ଟ୍ରକ୍ଚର କା ବିସ୍ତାର କରେ, ଜୋ କ୍ରେଡିଟ୍ କେ ପ୍ରଭାବ କୁ ଆସାନ ବନାଏ, ଜୋ ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ ବଢାଏ, ଜୋ ଗଭର୍ନାନ୍ସ ମେଁ ଟ୍ରାନ୍ସପରେନ୍ସି ବଢାଏ, ଜୋ ଜନତା କା ଜୀବନ ଆସାନ ବନାଏ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ସରକାରୀ ପୁଞ୍ଜି ବ୍ୟୟ ନିରନ୍ତର ବୃଦ୍ଧି ପାଉଛି। ସଡ଼କ, ରେଳ ଏବଂ ଜଳପଥ ତଥା ଡିଜିଟାଲ ନେଟୱର୍କ, ବିଦ୍ୟୁତ୍ ସଂଯୋଗ ଭଳି ଭିତ୍ତିଭୂମିକୁ ସୁଦୃଢ଼ କରାଯାଇପାରିଲେ ଦେଶ ବିକାଶର ପଥରେ ଅଧିକ ଗତିଶୀଳ ହୋଇପାରିବ। କେନ୍ଦ୍ର ବଜେଟ୍ରେ ଆବଣ୍ଟିତ ଅର୍ଥ ପରିମାଣ 12 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। କେନ୍ଦ୍ରୀୟ ବଜେଟ୍ ଏକ କ୍ଷଣସ୍ଥାୟୀ ବାଣିଜ୍ୟ ନଥିପତ୍ର ନୁହେଁ, ବରଂ ଏହା ହେଉଛି ଏକ ନୀତିଗତ ରୋଡ୍ମ୍ୟାପ୍। ବଜେଟ୍ର ପ୍ରଭାବକୁ ଦୃଢ଼ ଏବଂ ପ୍ରକୃତ ମାନକ ମାଧ୍ୟମରେ ମୂଲ୍ୟାଙ୍କନ କରାଯିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ୱେବିନାରରେ ଶିଳ୍ପୋଦ୍ୟୋଗ, ଆର୍ଥିକ ପ୍ରତିଷ୍ଠାନ, ବଜାର ଅଂଶଗ୍ରହଣକାରୀ, ସରକାର, ଶିଳ୍ପ ନିୟାମକ ଏବଂ ଶିକ୍ଷାନୁଷ୍ଠାନର ଅଂଶୀଦାର ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶା ଛତିଶଗଡ଼ ମହାନଦୀ ଜଳବିବାଦ ପ୍ରସଙ୍ଗରେ କ୍ଷେତ୍ର ପରିଦର୍ଶନ ପାଇଁ ଓଡ଼ିଶା ଆସିଥିବା ମହାନଦୀ ଟ୍ରିବ୍ୟୁନାଲର 10 ଜଣିଆ ଟିମ୍ ଆଜି ହୀରାକୁଦ ଜଳଭଣ୍ଡାର ଓ ମହାନଦୀ ପରିଦର୍ଶନ କରୁଛନ୍ତି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ, ଜଷ୍ଟିସ୍ ରବିରଞ୍ଜନଙ୍କ ସମେତ ସଦସ୍ୟମାନେ ଆଜି ସକାଳେ ହୀରାକୁଦର ଅଶୋକ ନିବାସରେ ଏକ ବୈଠକ କରିଥିଲେ। ଏଥିରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାପାଳ, ଓଡ଼ିଶା ଛତିଶଗଡ଼ର ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍ ଯୋଗୁଁ ଜଳପ୍ରବାହ କେତେ ପରିମାଣରେ କମିଛି ଏବଂ ଏହାଦ୍ୱାରା ଓଡ଼ିଶା କେତେ ପ୍ରଭାବିତ ହେଉଛି ସେ ସମ୍ପର୍କରେ ଓଡ଼ିଶାର ଅଧିକାରୀମାନେ ବୈଠକରେ ତଥ୍ୟ ଉପସ୍ଥାପନ କରିଥିଲେ। ଆଜି ଟ୍ରିବ୍ୟୁନାଲର ସଦସ୍ୟମାନେ ହୀରାକୁଦ ବନ୍ଧର ବାମପାର୍ଶ୍ୱ ସ୍ପିଲ୍ୱେ, ବୁର୍ଲା ପାୱାର ହାଉସ୍ ଓ ଜବାହର ଉଦ୍ୟାନ ଆଦି ବୁଲି ଦେଖିଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ବୈଠକ ପରେ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମହାନଦୀ ଜଳବିବାଦର ସମସ୍ୟାର ସମାଧାନ କରାଯିବ। ରାଜ୍ୟ ସରକାର ଏହି ଦିଗରେ ଉଦ୍ୟମ ଜାରି ରଖିଛନ୍ତି। ଛତିଶଗଡ଼ ଓ ଓଡ଼ିଶାର ଆପୋଷ ବୁଝାମଣାରେ ସମାଧାନର ବାଟ ବାହାରିବ। ରାଜ୍ୟବାସୀ ମହାନଦୀ ଜଳର କିପରି ସୁବିନିଯୋଗ କରିବେ ସେ ନେଇ ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
ଟ୍ରାଇବୁନାଲଙ୍କର ଏ ଗସ୍ତ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଟ୍ରିବ୍ୟୁନାଲ ଯଦି ଏ ପନ୍ଥା ଆପଣେଇ ନଥାନ୍ତେ, ତାହେଲେ ମହାନଦୀ ଗୋଟେ ଅମୀମାଂସିତ ବିବାଦ ହେଇ ରହିଯାଇଥାନ୍ତା। ମୁଁ ସମ୍ପୂର୍ଣ୍ଣ ଆଶାବାଦୀ ସରକାରଙ୍କ ତରଫରୁ ଏ ସମସ୍ୟାର ଅନ୍ତ ଘଟିବ। ଓଡ଼ିଶାବାସୀ ମହାନଦୀ ଜଳର କିଭଳି ଭାବେ ସୁବିନିଯୋଗ କରିବେ।
ପାରାଦୀପ ବନ୍ଦରରେ ଗ୍ରୀନ୍ ହାଇଡ୍ରୋଜେନ୍, ଆମୋନିଆ ଓ ଅନ୍ୟାନ୍ୟ ତରଳ କାର୍ଗୋ ପରିବହନ ପାଇଁ ଏକ ଜେଟି ଓ ଆନୁଷଙ୍ଗିକ ସୁବିଧା ବିକାଶ ଲାଗି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଅନୁମୋଦନ ଦେଇଛି। ବିଭାଗୀୟ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି, ଦେଶର ବନ୍ଦରଗୁଡ଼ିକ ସବୁଜ ବିକାଶ ନବପ୍ରବର୍ତ୍ତନର ଦ୍ୱାର ଭାବେ ପରିଣତ ହେଉଛି। ଏହି ପ୍ରକଳ୍ପ କାର୍ଯ୍ୟ 2 ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ପାଇଁ 797 କୋଟି 17 ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି ସୁବିଧାର ବାର୍ଷିକ ପରିଚାଳନା ସାମର୍ଥ୍ୟ 4.0 ମିଲିୟନ୍ ଟନ୍ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାର ସବୁଜ ନିବେଶ ଆହୁରି ତ୍ୱରାନ୍ୱିତ ହେବ। ନିଯୁକ୍ତି ସୃଷ୍ଟି, ବଜାର ସଂଯୋଗ, ସ୍ୱଚ୍ଛ ଶକ୍ତି ରପ୍ତାନୀ ଅଭିବୃଦ୍ଧି ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ସାମୁଦ୍ରିକ ଅର୍ଥନୀତି ଗଠନରେ ଓଡ଼ିଶାର ଭୂମିକା ସୁଦୃଢ଼ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶାକୁ ମାଓବାଦୀ ମୁକ୍ତ କରାଯିବ ବୋଲି ପୁଲିସ୍ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ କହିଛନ୍ତି। ହିଂସା ଛାଡ଼ି ଆତ୍ମସମର୍ପଣ ନକଲେ ଏସ୍ଓଜି ଯବାନଙ୍କ ଅପରେସନର ଭୟଙ୍କର ପରିଣାମ ଭୋଗିବାକୁ ହେବ ବୋଲି ଶ୍ରୀ ଖୁରାନିଆ ମାଓବାଦୀମାନଙ୍କୁ ଚେତାବନୀ ଦେଇଛନ୍ତି। କନ୍ଧମାଳ ଦାରିଙ୍ଗାଡ଼ିରେ ବର୍ତ୍ତମାନ ଜୋରଦାର କମ୍ବିଂ ଅପରେସନ୍ ଜାରି ରହିଛି। ଗତ 2 ବର୍ଷ ମଧ୍ୟରେ ମାଓ ସଂଗଠନ ସହ ଜଡ଼ିତ 591 ଜଣ ମାଓବାଦୀ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ଆତ୍ମସମର୍ପଣ କଲେ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ପୁରସ୍କାର ଏବଂ ପୁନର୍ବାସର ସୁବିଧା ପ୍ରଦାନ କରାଯିବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି।
ଓଡ଼ିଶାରେ ମାଓବାଦୀ ତାର ଶେଷ ପ୍ରିୟାରେ ଅଛି ଆଉ ଆମେ ବହୁତ ଆଶାବାନ କି ସମସ୍ତ ପ୍ରୟାସ ଚାଲିଛି ସେଥିରେ ନିଶ୍ଚୟ ଆମେ ଗୋଟେ ନିଶ୍ଚିତ ତାରିଖ ଭିତରେ ଇଏ ସମସ୍ୟାର ଅନ୍ତ କରିପାରିବୁ। ଆଜି ବି ବହୁତ ଜୋରସୋରରେ ବହୁତ ବଡ଼ ଆକାର ଅପରେସନ କନ୍ଧମାଳ ଜିଲ୍ଲାରେ ଜାରି ରହିଛି, ଆମେ ଆଶାବାନ ଅଛୁ ତାର କିଛି ଭଲ ଫଲ ବାହାରିବ।
ରାଜ୍ୟରେ 2026-27 ଶିକ୍ଷାବର୍ଷ ଲାଗି ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ସିପିଇଟି ଲାଗି ଆଜିଠାରୁ ଆବେଦନ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀ ସାମ୍ସ ପୋର୍ଟାଲରେ ଆସନ୍ତା ମାସ 15 ପର୍ଯ୍ୟନ୍ତ ଫର୍ମ ପୂରଣ କରିପାରିବେ। ଆସନ୍ତା ମେ ମାସ 10 ପର୍ଯ୍ୟନ୍ତ ବିଭିନ୍ନ ସ୍ନାତକୋତ୍ତର ବିଷୟ ପାଇଁ ସିପିଇଟି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ଫଳ ଆଧାରରେ ଛାତ୍ରଛାତ୍ରୀମାନେ ସ୍ନାତକୋତ୍ତର ପାଠ୍ୟକ୍ରମ ଚୟନ କରିପାରିବେ। ଆସନ୍ତା ଜୁଲାଇ ମାସ 10 ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ସ୍ନାତକୋତ୍ତର ପାଠ୍ୟକ୍ରମକୁ ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ଜୟନ୍ତୀ ଆଜି ରାଜ୍ୟବ୍ୟାପୀ ପାଳନ କରାଯାଉଛି। ଭୁବନେଶ୍ୱର ଆଚାର୍ଯ୍ୟ ବିହାର ସ୍ଥିତ ଆଚାର୍ଯ୍ୟ ହରିହର ଦାସଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ମାଲ୍ୟାର୍ପଣ କରିଛନ୍ତି। ଗାନ୍ଧୀବାଦୀ ଆଦର୍ଶର ପ୍ରମୁଖ ପ୍ରବକ୍ତା, ସମାଜ ସଂସ୍କାରକ ଓ ଶିକ୍ଷାବିତ୍ ଆଚାର୍ଯ୍ୟ ହରିହରଙ୍କ ଜୀବନୀ ସରଳତା, ନୈତିକତା ଓ ସମାଜସେବାରେ ନିହିତ ଥିଲା। ସ୍ୱାଧୀନତା ସଂଗ୍ରାମରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଶିକ୍ଷାର ପ୍ରସାର ଓ ସମାଜ ସଂସ୍କାରରେ ତାଙ୍କ ଅବଦାନ ଆଜି ବି ସମାଜକୁ ପ୍ରେରଣା ଦେଉଛି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ଆଚାର୍ଯ୍ୟ ହରିହର ଦାସଙ୍କ ଜନସେବା ପ୍ରତି ନିଷ୍ଠା ଆଦର୍ଶ ସର୍ବଦା ଆଗାମୀ ପିଢ଼ି ପାଇଁ ପ୍ରେରଣାଦାୟୀ ହୋଇ ରହିବ। ସନ୍ଧ୍ୟାରେ ଜୟଦେବ ଭବନରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆଶାକର୍ମୀମାନେ ସେବା ଓ ବିଶ୍ୱାସର ପ୍ରତୀକ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁରଠାରେ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଜିଲ୍ଲାରେ 3 ଲକ୍ଷ ଘର ପାଇଁ 1078 ଜଣ ଆଶା ଦିଦି କାର୍ଯ୍ୟ କରୁଛନ୍ତି। ଆଗାମୀ ଦିନରେ 100% ସୁସ୍ଥ ଶିଶୁ ଓ 18 ହେବା ପର୍ଯ୍ୟନ୍ତ ଯତ୍ନ ନେବା ଦାୟିତ୍ୱ କାର୍ଯ୍ୟ ପାଇଁ ସମସ୍ତ ବିଭାଗର ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ଜିଲ୍ଲାକୁ ବିକଶିତ କରିବା ପାଇଁ ସରକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଦିଗରେ ବିଭାଗୀୟ ଅଧିକାରୀମାନଙ୍କୁ କାର୍ଯ୍ୟ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର, ପରିମଳ ଓ ପାନୀୟ ଜଳ ବ୍ୟବସ୍ଥାରେ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଭୁବନେଶ୍ୱର ଦକ୍ଷତା ବିକାଶ ପରିସରରେ ଆଜିଠାରୁ ଆରମ୍ଭ ହେଉଛି ଦକ୍ଷତା ମହାକୁମ୍ଭ। ସ୍କିଲ୍ ଅଲିମ୍ପିକ୍ ଭାବେ ବିବେଚିତ ୱାର୍ଲଡ ସ୍କିଲ୍ ପ୍ରତିଯୋଗିତା ପାଇଁ ପୂର୍ବ ଭାରତର ଯୁବବର୍ଗ ଓଡ଼ିଶାରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ। ଚଳିତ ଥର ଏହି ପ୍ରତିଯୋଗିତାରେ 5 ରାଜ୍ୟ ଓ 1 କେନ୍ଦ୍ରଶାସିତ ଅଞ୍ଚଳରୁ 230 ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। 3D ଡିଜିଟାଲ ଗେମ୍ ଆର୍ଟ, କ୍ଲାଉଡ୍ କମ୍ପ୍ୟୁଟିଂ, ସାଇବର ସୁରକ୍ଷା, ବିୟୁଟି ଥେରାପି, ପ୍ଲମ୍ବିଂ ଓ ନବୀକରଣ ଶକ୍ତି ଆଦି ବିଭିନ୍ନ କ୍ଷେତ୍ରରେ ପ୍ରତିଯୋଗୀମାନେ ପ୍ରଯୁକ୍ତି କୌଶଳ ପ୍ରଦର୍ଶନ କରିବେ। ପ୍ରତିଯୋଗିତା ଆସନ୍ତା 2 ପର୍ଯ୍ୟନ୍ତ ଚାଲିବ। ପୂର୍ବରୁ ଗୌହାଟୀ, ଗାନ୍ଧୀନଗର, ହାଇଦ୍ରାବାଦରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ବିକଶିତ ଭାରତ ପାଇଁ ପ୍ରଯୁକ୍ତି ବିଦ୍ୟା, ସଂସ୍କାର ଏବଂ ଅର୍ଥ ଶୀର୍ଷକ ବଜେଟ୍ ପରବର୍ତ୍ତୀ ସମ୍ମିଳନୀକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ସମ୍ବଲପୁରରେ ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟଙ୍କ ବୈଠକ ଅନୁଷ୍ଠିତ। ହୀରାକୁଦରେ କ୍ଷେତ୍ର ପରିଦର୍ଶନ କଲେ 10 ସଦସ୍ୟ। ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶାକୁ କରାଯିବ ମାଓବାଦୀ ମୁକ୍ତ, ପୁଲିସ୍ ମହାନିର୍ଦ୍ଦେଶକଙ୍କ ସୂଚନା। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଲାଗି ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ ଏବଂ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି 4-ଦିନିଆ ଦକ୍ଷତା ମହାକୁମ୍ଭ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।